आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर, जातीय चलचित्र पुरस्कार प्रदान कले राष्ट्रपति द्रौपदी मुर्मू। पुष्करा की मिल्ला श्रेष्ठ ओडिया चलचित्र पुरस्कार। आयुर्वेद सारापुर थी के भारत गोटे बड़ अवदान कहले मुख्यमंत्री। विधानसभा न कांग्रेस अनास्था प्रस्ताव के आइज बिल अग्राह्य कले बाचस्पति। और पुरी श्रीमंदिर न स्थायी रत्न भंडार के स्थानांतर है महापुर मान रत्न अलंकार। एथर पूरा खबर, राष्ट्रपति द्रौपदी मुर्मू नुआ दिल्लीर विज्ञान भवन 2023 बछर लागि जातीय चलचित्र पुरस्कार प्रदान करिछन। तांकर संगे केन्द्र सूचना और प्रसारण मंत्री अश्विनी वैष्णव, सचिव संजय जाजू और अलगा वरिष्ठ अधिकारी माने उपस्थित थिले। सिनेमा तयारी कहानी और अभिनय क्षेत्र थी भल प्रदर्शन लागि ई पुरस्कार दिया जाइछि। ई अवसरे वरिष्ठ मलयालम अभिनेता निर्देशक मोहनलाल को दादासाहेब फाल्के पुरस्कार प्रदान करा जायछे। इतार सहित पुष्करा के ओडिया चलचित्र वर्गती सबुनु भल सिनेमा भावे पुरस्कार मिलीछे। प्रधानमंत्री नरेन्द्र मोदी एवं 27 तारीख ओडिशा गस्त थी आसपे बोली मुख्यमंत्री कार्यालय तरफ सूचना मिली। इस अवसर से झारसुगुड़ा न गोटे सभा जोग देकरी उद्बोधन देवार कार्यसूची रही। आयुर्वेद सारापुर थी के भारत गोटे बड़ अवदान आए बोली मुख्यमंत्री मोहन चरण माझी कहिछन। भुवनेश्वर जयदेव भवन ठाने आज होता राज्य स्तरीय आयुर्वेद दिवस कार्यक्रम थी जोग देकरी मुख्यमंत्री श्री माझी कहिछन, आयुर्वेद हेउछे जीवन गोटे धारा। आयुर्वेद खाली गोटे चिकित्सा प्रणाली नुहे, मात्र मानव जातिर कल्याण लागि आमर ज्ञान आउ दार्शनिक दृष्टिकोण के उपस्थापन करबाटा आमर उद्देश्य आए बोली मुख्यमंत्री कहिछन। मुख्यमंत्री कहिछन आयुर्वेद चिकित्सा पद्धति जरिए अत्का लोक को उन्नत सेवा जुगे दिया जिबा। 85 कोटी टंका खर्चा थी रायरंगपुर ठाने नुआ आयुर्वेदिक कॉलेज स्थापना हबा। ढेंकनाल ब्रह्मपुर और बालेश्वर न 3 इंटीग्रेटेड आयुष हॉस्पिटल तैयार चली। इ बछर आहुरी 8 पंचकर्म केन्द्र स्थापना करा जिबा बोली मुख्यमंत्री श्री माझी ई अवसर कहिछन। सूचना अनुसार आयुर्वेद प्रचार प्रसार लागि आज जातीय आयुर्वेद दिवस पालन करा जाउछे। मनुष्य और जीवजगत सहित परिवेश संतुलन रक्षा करबाटा दिगे आयुर्वेद के मुख्य स्रोत थी आगे बढ़ावा लगी आज ही दिन के जातीय आयुर्वेद दिवस भाव सारा देश से पालन करा जाउछे। सप्तदश विधानसभा मौसुमी अधिवेशन 5 नंबर दिन आज विरोधी सदस्य मानकर हो हल्ला लगी फेर गृह कार्य प्रभावित होता। मात्र ऊपर बेला गृह कार्य स्वाभाविक चली। आज सकाल गृह कार्य मूल हे अनुसार पंचायतीराज मंत्री रविनारायण नायक, ब्रह्मगिरी विधायिका उपासना महापात्र गोटे प्रश्नर उत्तर रखुला बेलके विरोधी बीजेडी सदस्य हो हल्ला करते। समय थी कंग्रेस सदस्य भी किल्ला गगा करते। जबर हो हल्ला हेबानु बाचस्पति सुरमा पाढ़ी गृह के ऊपर बेला 4 बजे तक मुलतवी घोषणा करते। ऊपर बेला गृह कार्य 8 मिनिट चलिकी 7 मिनिट तक मुलतवी होता। 4:15 बेलके गृह कार्य मूल हो स्वाभाविक चली। गृह गलाकाली सूचना आलोचना नहीं हो पारि प्रसंग मानकर उपरे आज फेर घाय आलोचना चली। विधानसभा कांग्रेस तरफ आगत होता 2 नंबर अनास्था प्रस्ताव नोटिस के बाचस्पति सुरमा पाढ़ी आज बिल अग्राह्य कर गलाकाल संजबेला 6:44 थी कांग्रेस अनास्था प्रस्ताव आनी। मात्र गोटे अधिवेशन थी सामान प्रसंग के नहींक्र फेर घाय अनास्था प्रस्ताव अनाजाई नाइपे कहीकि बाचस्पति प्रस्ताव के अग्राह्य कर विरोधी दल के फेर घाय अनास्था प्रस्ताव आनबार के हेले 6 मास समय दरकार बोली बाचस्पति कहिछन। बाचस्पति घोषणा उत्तर कांग्रेस सदस्य माने गृह न हो हल्ला करी कक्ष त्याग करथिले। केन्द्र शिक्षामंत्री धर्मेन्द्र प्रधान आज नुआ दिल्ली न विकसित भारत बिल्डाथन 2025 रो शुभारंभ करिछन। देशर जवान मानकर उद्भावन समस्या समाधान आउ सेमानकर आत्मनिर्भरता के तहकाबाटा हेउछे ई अभियान रो मुख्य लक्ष्य। शिक्षा मंत्रालय अधीन थिबा स्कूल शिक्षा आर साक्षरता विभाग आउ नीति आयोग रो अटल इनोवेशन मिशन रो मिलित उद्यम थी देश विकसित भारत बिल्डाथन 2025 आइबा अक्टोबर मास 13 तारीख दिन आयोजन हेबा। इटा जवान मानकु आत्मनिर्भर भारत, स्वदेशी भोकल फॉर लोकल और समृद्ध भारत विषय उपरे चिंताधारा डिजाइन आउ प्रोटोटाइप तैयार करबार के प्रेरणा देबा। छात्र छात्री माने इति शामिल हेबा लागि आस्थानु आइबा अक्टोबर 6 तारीख तक पंजीकरण करि परबे। देशर 6 लाख स्कूल र 12 कोटी छात्र छात्री इति शामिल हेबे बोली आशा करा जाउछि। उच्च माध्यमिक शिक्षा निर्देशालय DHSE तरफ 102 नुआ करी उन्नीत उच्च माध्यमिक विद्यालय अध्यक्ष आउ 17 जिलार अतिरिक्त शिक्षा अधिकारी मानकु नेकरी गुटे दिनकिया दिग्दर्शन कार्यक्रम भुवनेश्वर कृषि भवन प्रेक्षालयन हो जाइछे। कार्यक्रम थी विद्यालय गणशिक्षा विभाग अतिरिक्त शासन सचिव शुभश्री नंदक सहित निर्देशालय भिन्न भिन्न अधिकारी माने उपस्थित थिले। कार्यक्रम रो पहला अधिवेशन थी सैम्स पोर्टल जरिए 2025-26 बछर लागि ई एडमिशन आउ उन्नीत उच्च माध्यमिक विद्यालय मानकर लागि फी र ढांचा बाबदे आलोचना हेथिला। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ଆଜି ମରାମତି ହୋଇଥିବା ସ୍ଥାୟୀ ରତ୍ନଭଣ୍ଡାରକେ ମହାପ୍ରଭୁମାନଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଦିନର 10:55 ସ୍ଥାନାନ୍ତର ପ୍ରକ୍ରିୟା ମୂଲ ହୋଇକରି ମଧ୍ୟାହ୍ନ 2:55 ବେଲ୍କେ ସରିଥିଲା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୋଟିଏ 11-ଜଣିଆ କମିଟି ଗଠନ କରାଯାଇଛି। ସଭେ ପାରମ୍ପରିକ ପୋଷାକ ପିନ୍ଧିକରି କାମଥି ଲାଗିଥିଲେ। ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବାର ଉତ୍ତରୁ ବ୍ୟବସ୍ଥା ଅନୁସାରେ ମୂଲ ଭିତର ରତ୍ନଭଣ୍ଡାରକେ ତାଲା ପକାଇକରି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତି ସିଲ୍ କରାଯାଇଥିଲା। ତାର ଉତ୍ତରୁ ଚାବିକେ ଜିଲ୍ଲା ଟ୍ରେଜେରୀଠାରେ ଜମା ଦିଆଯାଇଥିଲା। ଏ ସମୟଥି ସବୁ ପ୍ରକ୍ରିୟାର ଭିଡ଼ିଓଗ୍ରାଫି ବିଲ୍ କରାଯାଇଥିଲା। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆଇ ଜନ୍ମା ନିଯୁକ୍ତି ସୁଯୋଗ ସୃଷ୍ଟି କରବାର ସହିତ ଉଦ୍ୟୋଗୀ ହେବାର ଦିଗେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବାବଦେ
ଗଲା 11 ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଚାକିରି ତିଆରି କରବାର ଆଉ ନିଯୁକ୍ତି ସୁଯୋଗକେ ସମ୍ପ୍ରସାରଣ କରବାରଟା ଅତ୍କା ଗୁରୁତ୍ୱ ଦେଇଆସିଛନ୍। ପ୍ରଧାନମନ୍ତ୍ରୀ ଅକ୍ଟୋବର 2022 ବେଲ୍କେ ରୋଜଗାର ମେଲା ମୂଲ କରିକରି ସାରା ଦେଶେ ନିଯୁକ୍ତି ସୁଯୋଗ ସୃଷ୍ଟି କରବାର ଧାରାକେ ତହକେଇଛନ୍। ଏବତକ 16 ରୋଜଗାର ମେଲା ଜରିଏ 10 lakh ଅତ୍କା ଜୁଆନ ପିଲା ଟୁକେଲଙ୍କୁ ନିଯୁକ୍ତି ଦିଆଯାଇଛି। ଗଲା ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାନୁ ଦେଶବାସୀଙ୍କୁ ସମ୍ବୋଧନ କରିକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ମେଲାର ଶୁଭାରମ୍ଭ କରିଥିଲେ। ଇତାର ଜରିଏ 3.5 crore ଜୁଆନ ପିଲା ଟୁକେଲଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଛି।
प्रधानमंत्री विकसित भारत रोजगार योजना आज ही 15 अगस्त को लागू हो रही है। ये आपके लिए बहुत खुशखबरी है। इस योजना के तहत निजी क्षेत्र में पहली नौकरी पाने वाले नौजवान को बेटे बेटी को 15,000 rupees सरकार की तरफ से दिए जाएंगे। कंपनियों को भी नए रोजगार देने के अवसर जो भी ज्यादा जुटाएगा उनको भी प्रोत्साहन राशि दी जाएगी।
ନୂଆଦିଲ୍ଲୀଠାରେ ସେପ୍ଟେମ୍ବର 5-22 ତକ ଚାଲିଥିବା ଜାତୀୟ ସ୍ତରର ସରସ ମେଲା 2025 ହସ୍ତତନ୍ତ ଷ୍ଟଲ ବର୍ଗଥି ସମ୍ବଲପୁର ଜିଲ୍ଲାର ମା' ଗଜଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସୀମା ମେହେର 3 ପୁରସ୍କାର ପାଇଛନ୍। ଜାତୀୟ ସ୍ତର ପୁରସ୍କୃତ ହୋଇକରି ଶ୍ରୀମତୀ ମେହେର ନିଜର ଇଲାକା ସହିତ ରାଜ୍ୟର ଲାଗି ଗୌରବ ଆଣିଛନ୍। ଇ ବାବଦେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ଜରିଏ ସୂଚନା ଦେଇକରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଦିନିକିଆ ନୂଆପଡ଼ା ଗସ୍ତ କରିକରି ଖଡ଼ିଆଲଠାରେ ଭିନ୍ ଭିନ୍ ଉନ୍ନୟନ କାମଥି ଯୋଗ ଦେଇଛନ୍। ଖଡ଼ିଆଲଠାରେ ସେବା ପକ୍ଷ ଅବସରରେ ହୋଇଥିବା ଏକ ପେଡ଼ ମାକେ ନାମ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଗଛ ଯୋଗାବାର ସାଙ୍ଗେ ରକ୍ତଦାନ ଶିବିରକେ ଭିଲ୍ ଉଦ୍ଘାଟନ କରିଛନ୍। ବୌଦ୍ଧ ଜିଲ୍ଲା ଜିଆକଟା ଗାଁ ଫଟକା ଗୋଦାମଥି ବିସ୍ଫୋରଣ ଘଟଣାନ ପୁଲିସ 5 ଗିରଫ କରିଛି ବୋଲି ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତି ଶେଖର ସୂଚନା ଦେଇଛନ୍। ପୁରୁଣା କଟକ ବଜାର ପାଖେ ଜିଆକଟା ଗାଁ ଗଲା ରବିବାର ଦିନ ହୋଇଥିବା ଫଟକା ଗୋଦାମ ବିସ୍ଫୋରଣ ଘଟଣାଥି ଝନ୍କର ଜୀବନ ଯାଇଥିବା ବେଳେ 12 ଜବରଜଖମ ହୋଇଛନ୍। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀ ଆଜି ବ୍ରହ୍ମଚାରିଣୀ ବେଶ୍ଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ମହାଳୟା ଦିନ ଧବଲମୁଖୀ ବେଶ୍, ଦ୍ୱିତୀୟ ଦିନ ଶୈଳପୁତ୍ରୀ ବେଶ୍ ଉତ୍ରୁ ଆଜି 3 ଦିନ ମା'ଙ୍କର ବ୍ରହ୍ମଚାରିଣୀ ବେଶ୍ ଦେଖବାର୍କେ ଭକ୍ତମାନଙ୍କର ଜବର ଭିଡ଼ ଲାଗିଛି। ସୁରେଶ୍ୱରୀ ମନ୍ଦିର ପରିସର ଯଜ୍ଞ ମଣ୍ଡପ ନଦିନିଆ ଅଖଣ୍ଡ ଚଣ୍ଡୀ ଯଜ୍ଞ ଗଲା ରାତିନୁ ମୂଲ ହୋଇଛି। ସେନ୍ତା ରାଜବାଟୀର କନକ ଦୁର୍ଗା ଭଗବତୀ ରାମଚଣ୍ଡୀ ସମଲେଇ ଦଶମତୀ ପ୍ରମୁଖ ଅଷ୍ଟଚଣ୍ଡୀ ମନ୍ଦିର ନବିଲ ଷୋଡ଼ଶ ଉପଚାରଥି ପାରମ୍ପରିକ ପୂଜା ଚାଲିଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଆଉ ପୌର ପରିଷଦ ତରଫରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ଅବସରରେ ଆଜି ସହର ସଫେଇ କରାଯାଇଥିଲା। ସହରର ପୁରୁଣାପଡ଼ା ଆଶ୍ରୟସ୍ଥଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ଇଲାକା ରାସ୍ତା ସଫା କରାଯାଇଥିଲା। ଉତ୍ତର ପୂର୍ବ ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ତାର ପ୍ରଭାବଥି ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଭିତରେ ପାଖାପାଖି ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ବଲାଙ୍ଗୀର ସହିତ ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଶେଷ ମୁଖିଆ ଖବର ଫେରଘାଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁଷ୍କରାକେ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର। ଆୟୁର୍ବେଦ ସାରାପୁର ଥିକେ ଭାରତର ଗୋଟିଏ ବଡ଼ ଅବଦାନ କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାନ କଂଗ୍ରେସର ଅନାସ୍ଥା ପ୍ରସ୍ତାବକେ ଆଇଜବିଲ୍ ଅଗ୍ରାହ୍ୟ କଲେ ବାଚସ୍ପତି। ଆଉ ପୁରୀ ଶ୍ରୀମନ୍ଦିର ସ୍ଥାୟୀ ରତ୍ନଭଣ୍ଡାରକେ ସ୍ଥାନାନ୍ତର ହେଲା ମହାପ୍ରଭୁମାନଙ୍କର ରତ୍ନ ଅଳଙ୍କାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।